आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ 2047 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ନିମନ୍ତେ ଲାଗୁ ହେବ ତିନିସୂତ୍ରୀ ଯୋଜନା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମରିସସ୍ରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଆହତ 5 ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ। ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ଓ ସେନାମୁଖ୍ୟ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ଏବଂ ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ସପ୍ତମ ଶିଖର ବୈଠକରେ ଅଧ୍ୟକ୍ଷତା କରିବେ। ଆସନ୍ତା ଗୁରୁବାର ଏହି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଶ୍ରୀ ଶାହା ଜାତୀୟ ନିଶାଦ୍ରବ୍ୟ ହେଲ୍ପଲାଇନ୍ ମାନସର ଉନ୍କୋଚନ କରିବା ସହ ଶ୍ରୀନଗରଠାରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍ଘାଟନ କରିବେ। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା 2023ର ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉନ୍କୋଚନ କରିବା ସହ ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକୁ ନିକଟତର କରାଇବା, ଯାହାଫଳରେ ଦେଶରେ ନିଶାଦ୍ରବ୍ୟ କାରବାର ରୋକିବା ଲାଗି ସମନ୍ୱୟ ଭିତ୍ତିକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ଦିଗରେ ଏକ ତିନିସୂତ୍ରୀ ଯୋଜନା ଆରମ୍ଭ କରୁଛି। ଏଥିରେ ଲୋକମାନଙ୍କୁ ସଚେତନ କରାଇବା, ବିଭିନ୍ନ ନିଶାଦ୍ରବ୍ୟ ନିୟନ୍ତ୍ରଣକାରୀ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା ଓ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକୁ ଭାଗିଦାରୀ ପାଇଁ ସୁଯୋଗ ସୃଷ୍ଟି କରିବା। 2047 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ପାଇଁ ସବୁମତେ ଉଦ୍ୟମ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଇ ମରିସସ୍ରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ଜୟଶଙ୍କର ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଦେଶ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ପ୍ରମୁଖ ବିଷୟଗୁଡ଼ିକ ଉପରେ ଆଲୋଚନା ହେବ। ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଆପୋଷ ସମ୍ବନ୍ଧ ସୁଦୃଢ଼ କରିବା ଏବଂ ପଡ଼ୋଶୀ ପ୍ରଥମେ ନୀତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଥିବା ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ତାଙ୍କର ଏହି ଗସ୍ତ ଫଳପ୍ରଦ ହେବା ନେଇ ସେ ଆଶାବାଦୀ। ଭାରତ ଏବଂ ମରିସସ୍ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଗତକାଲି ରାତିରେ ସଶସ୍ତ୍ର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଗୁରୁତର ଆହତ ହୋଇଥିବା ଜଣେ ସେନା ଅଧିକାରୀ ଏବଂ ଜଣେ ଏସ୍ଓଜି ଯବାନଙ୍କ ସମେତ 5 ଜଣ ସୁରକ୍ଷାକର୍ମୀ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଗତକାଲି ରାତିରେ ଡୋଡା ଜିଲ୍ଲାର ଧାରି ଗୋଟେଠାରେ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ଏସ୍ଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ସଶସ୍ତ୍ର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏଥିରେ 5 ଜଣ ସୈନିକ ଗୁରୁତର ଆହତ ହୋଇଥିଲେ। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡୋଡାରେ ଆତଙ୍କବାଦ ବିରୋଧୀ ଅପରେସନ୍ ବେଳେ ଯବାନ ଶହୀଦ ହେବା ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କର୍ତ୍ତବ୍ୟ ପାଳନ ବେଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଯବାନଙ୍କ ପରିବାର ସହିତ ସମଗ୍ର ଦେଶ ଦୃଢ଼ ଭାବରେ ଛିଡ଼ା ହୋଇଛି। ସେ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି ଏବଂ ଭାରତୀୟ ସୈନିକମାନେ ଆତଙ୍କବାଦକୁ ସମୂଳେ ବିନାଶ କରିବା ଏବଂ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିଶ୍ରତିବଦ୍ଧ। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ଡୋଡାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଶହୀଦ ଯବାନଙ୍କ ପ୍ରତି ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାର ପଛରେ ସମଗ୍ର ସେନାବାହିନୀ ରହିଛି ବୋଲି କହିଛନ୍ତି। ନିଟ୍ ପେପର ଲିକ୍ ମାମଲାରେ ଗତକାଲି ରାତିରେ ହଜାରିବାଗ ଗେଷ୍ଟ ହାଉସ୍ରୁ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଛି। ହଜାରିବାଗରୁ ଏପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରି ସିବିଆଇ ସେଗୁଡ଼ିକୁ ଯାଞ୍ଚ କରୁଛି। ମହାରାଷ୍ଟ୍ରର ମୁମ୍ବାଇ ପୁନେ ଏକ୍ସପ୍ରେସ୍ୱେରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଏକ ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ 5 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେବା ସହ 42 ଜଣ ଆହତ ହୋଇଛନ୍ତି। ନବୀ ମୁମ୍ବାଇର ପାନଭେଲ ନିକଟରେ ଗତକାଲି ମଧ୍ୟରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ଆଷାଢ଼ୀ ଏକାଦଶୀ ଉତ୍ସବରେ ଯୋଗଦେବା ପାଇଁ 54 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପନ୍ଧରପୁର ଅଭିମୁଖେ ଯାଉଥିବା ବସ୍ଟି ଟ୍ରାକ୍ଟରକୁ ଧକ୍କା ଦେବା ପରେ ରାସ୍ତାର ବ୍ୟାରିକେଡ୍ ଭାଙ୍ଗି ପ୍ରାୟ 20 ଫୁଟ ଗଭୀର ଖାତକୁ ଖସିପଡ଼ିଥିଲା। ଆହତମାନଙ୍କ ମଧ୍ୟରୁ 7 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଥିବା ଜଣାପଡ଼ିଛି। ସୁନାବେଶ ଅଧରପଣା ଏବଂ ନୀଳାଦ୍ରୀ ବିଜୟ ଅନୁଷ୍ଠିତ ହେବାକୁ ଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ 76ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ନିଷ୍ପଭି ହୋଇଛି। ପୁରୀକୁ ଆସୁଥିବା ନିୟମିତ ଟ୍ରେନ୍ ବ୍ୟତୀତ ସୁନାବେଶ ପାଇଁ 43ଟି ଏବଂ ଅଧରପଣା ପାଇଁ 33ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବରୁ ରଥଯାତ୍ରା ପାଇଁ 315ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ସୁନାବେଶ ପାଇଁ ରାଜ୍ୟ ଭିତରୁ 10ଟି ସ୍ଥାନରୁ ଏବଂ ରାଜ୍ୟ ବାହାରୁ 3ଟି ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଗତକାଲି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ଦର୍ଶନ କରୁଛନ୍ତି। ଆମଦାନୀ ହ୍ରାସ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋହାହିତ କରିବା ପାଇଁ କେନ୍ଦ୍ର ସରକାର 346ଟି ସାମଗ୍ରୀକୁ ନେଇ ପଞ୍ଚମ ପଜିଟିଭ୍ ସ୍ୱଦେଶୀକରଣ ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ 1000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆମଦାନୀ ବିକଳ୍ପ ମୂଲ୍ୟ ସହିତ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଲାଇନ୍ ରିପ୍ଲେସ୍ମେଣ୍ଟ ୟୁନିଟ୍, ଖୁଚୁରା ଯନ୍ତ୍ରାଂଶ, ଉପାଦାନ ଏବଂ କଞ୍ଚାମାଲ ଇତ୍ୟାଦି ସାମିଲ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ସାମଗ୍ରୀଗୁଡ଼ିକ କେବଳ ଭାରତରେ ପ୍ରତିଷ୍ଠିତ ସ୍ୱଦେଶୀ ଶିଳ୍ପରୁ ଉତ୍ପାଦିତ ହୋଇଛି। ମନ୍ତ୍ରଣାଳୟ ଆହୁରି କହିଛି ଯେ ଗତ 3 ବର୍ଷ ମଧ୍ୟରେ 12,300ରୁ ଅଧିକ ସାମଗ୍ରୀର ସ୍ୱଦେଶୀକରଣ କରାଯାଇଛି, ଫଳରେ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଘରୋଇ ବିକ୍ରେତାମାନଙ୍କୁ 7,500 କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ବରାଦ ଦେଇଛନ୍ତି। ପୁଲିସ୍ ବିଭାଗ ନିୟନ୍ତ୍ରଣରେ ଥିବା ଥାନା ଏବଂ ଅନ୍ୟ କୌଣସି ସ୍ଥାନକୁ ସାକ୍ଷୀଙ୍କ ପରୀକ୍ଷା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅଧୀନରେ ଅଡିଓ ଭିଡ଼ିଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସାକ୍ଷୀମାନଙ୍କ ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବାକୁ ସମସ୍ତ ଥାନାକୁ କୁହାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଦଣ୍ଡ ସଂହିତା 1860କୁ ବଦଳାଯାଇ ଚଳିତ ମାସ 1 ତାରିଖରୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 3ଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ସମଗ୍ର ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟତଃ କେରଳର ଉତ୍ତର ଭାଗରେ ପ୍ରବଳ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍କଳନ ଘଟି କୃଷି ଏବଂ ବାସସ୍ଥଳୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ଟ୍ରାଫିକ୍ ଓ ବିଦ୍ୟୁତ୍ ଯୋଗାଯୋଗ ପ୍ରଭାବିତ ହୋଇଛି। ବର୍ଷାଜନିତ ବିଭିନ୍ନ ଘଟଣାରେ ରାଜ୍ୟରେ ଆଜି 4 ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସମୁଦ୍ର ଅଶାନ୍ତ ରହିଥିବାରୁ କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳରେ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆର୍ଜେଡିର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି ଚଢ଼ଉ କରୁଛି। ଏକ ମନି ଲଣ୍ଡରିଂ ମାମଲାରେ ପାଟନା, ପୁନେ ଏବଂ ମଧୁବନୀର ଆଜି ସକାଳ 6ଟାରେ ଇଡି ପକ୍ଷରୁ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଥିଲା। ମଧୁବନୀର ଝଞ୍ଜାରପୁରରେ ଥିବା ଗୁଲାବ ଯାଦବଙ୍କ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଇଡି ଅଧିକାରୀମାନେ ଖାନତଲାସ କରିଛନ୍ତି। ଶ୍ରୀ ଯାଦବ 2015 ବିଧାନସଭା ନିର୍ବାଚନରେ ଝଞ୍ଜାରପୁର ଆସନରୁ ନିର୍ବାଚିତ ହୋଇଥିଲେ। ସେ ବିଏସ୍ପି ଟିକେଟ୍ରେ ଚଳିତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି। ବିହାରରେ ବିକାଶଶୀଳ ଇନ୍ସାସ୍ ପାର୍ଟି ଭିଆଇପି ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ମୁକେଶ ସାହାନୀଙ୍କ ପିତା ଜିତନ ସାହାନୀଙ୍କୁ ଦରଭଙ୍ଗା ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଆଜି ସକାଳେ ନିଜ ପୈତୃକ ଘରୁ ତାଙ୍କ ମୃତଦେହ ମିଳିଥିବା ପୁଲିସ୍ କହିଛି। ଜିତନ ସାହାଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ବିହାର ପୁଲିସ୍ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଏସ୍ଆଇଟି ଗଠନ କରିଛି। 2047 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ଲାଗି ଲାଗୁ ହେବ 3 ସୂତ୍ରୀ ଯୋଜନା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମରିସସ୍ରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଆହତ 5 ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ। ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ମୁଖ୍ୟ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ଏବଂ ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ସିବିଆଇ। ସମ୍ବାଦ ଶେଷ ହେଲା।